ହ୍ୟାଲୋ,
ଆରେ ତମକୁ ପରା ମୁଁ ମନା କରିଥିଲି ମତେ ତମେ କଲ୍ କରିବା ପାଇଁ, ତମେ କ'ଣ ବୁଝିପାରୁନ?
ପ୍ରତ୍ୟାଶା, ଏଇଟା ମୋର ତମକୁ ଲାଷ୍ଟ କଲ୍, ୟା ପରେ ତମକୁ କଲ୍ କରିବାକୁ ମୁଁ ନଥିବି।
କ'ଣ ତମେ କ'ଣ ପାଗଳ ହେଇଯାଇଛ? ଏମିତି କ'ଣ କଥା ତା କରୁଛ?
ମୁଁ ସବୁଦିନ ପାଇଁ ଏଇ ଦୁନିଆ ଛାଡ଼ିକି ଚାଲି ଯାଉଛି।
ତମେ ପାଗଳ ହେଇଯାଇଛ? ସେମିତି କିଛି ବି କରନି ଯୋଉଥିରେ ମୁଁ ଫସିଯିବି।
ମୋ ମନରେ ତମ ପାଇଁ ବହୁତ ହି ଘୃଣା, ହେଲେ ମୋ ବାପା ମା ମତେ ଏମିତି ସଂସ୍କାର ଦେଇନାହାନ୍ତି କି ମୁଁ କାହାର ବି କ୍ଷତି କରିବି। ତମେ ନିଶ୍ଚିନ୍ତ ରୁହ, ତମର କିଛି ହବନି। ଗୁଡ୍ ବାଏ, ଗୁଡ୍ ବାଏ।
ଗପଟେ ତୁ ମୋ ପାଖେ ରହିଗଲୁ, ମୋ ମନ କାନ୍ଥ ସାରା ଲେଖିଥିଲି ତୋ ନା, ତୁ ଆସି ପୋଛି ଦେଲୁ ତୋର ମୁଠାଏ ଛଳନା।
ବସ୍ ଆଉ ଅଟୋରେ ମୁଁ କେତେ ଟ୍ରାଭେଲ୍ କରିବି? କାଶ ମୋ ପାଖରେ ଗୋଟେ ସ୍କୁଟି ଥାଆନ୍ତା।
ହି ସ୍କୁଟି ତମ ପାଖକୁ ଆସିଛି।
ତୋଠୁ ମୁଁ ଶିଖିଲି, ତୋ ପାଇଁ ବୁଝିଲି, ଋତୁ ପରି ସମ୍ପର୍କ। ସହିତ ଯାଏ ତ ବଦଳି, ସତ ଲାଗେ କୁହୁକ। ଥିଲି କେତେ ମୁଁ ଅଜଣା, କରିଦେଲୁ ତୁ ଖେଳଣା। ତୋ ବାଟେ ମୁଁ କେବେ ଆଉ ଫେରିବିନି, ତୁ ଯା
ବାହାଘର ଠିକ
କରିଦେଇଛନ୍ତି।
କଣ କରୁଛ? ମୁଁ ତମକୁ କହିଥାନ୍ତି, ଟାଇମ୍ ନେଇକି କହିଥାନ୍ତି, ସବୁ ଜିନିଷ କଣ ତମକୁ ପଚାରି କରିବି। ଏନିୱେଜ୍, କ'ଣ କହୁଥିଲ ତମେ? ଗୁଡ୍ ଟାଇମ୍, କେତେ ଭଲ ଟାଇମ୍ ଆମେ ସ୍ପେଣ୍ଡ କରିଛୁ, ବୁଲିଛୁ, ସେଇ ସବୁକୁ ମନେ ପକେଇକି ତମେ ରିଆକ୍ଟ କରିବା କଥା ନୁହଁ।
ଆଉ ଆମ ଭିତରେ ଯାହା ଥିଲା ସେଇଟା କ'ଣ ତମେ ଭୁଲିଯିବ? ସବୁ ମୋମେଣ୍ଟ
ଦେଖ, ମତେ ଲାଗୁଛି ତମେ ଏଠୁ ଚାଲିଯିବା ଦରକାର। ଏତେ କଥା ତମକୁ କହିସାରିଲା ପରେ, ତମେ ଏତେ କଥା ଶୁଣିସାରିଲା ପରେ ତମେ ଏଠି ଛିଡ଼ା ହେଇଛ। ଗେଟ୍ ଲଷ୍ଟ।
ହେଇ, ଗେଟ୍ ଲଷ୍ଟ କହିଲେ ପରା, ଚାଲ ଏଠୁ ଚାଲ।
आखि बुझी दिने भल पाउथिलि काहि कि एमिति तते हो आखि खोलि आजि देखे जेबे खाली अंधार दिशुचि मते दिन भाबिबु बसि तो भूल कलि कि किछि मु तो पाइलुहा आउ झरिबनि तु जा
ଆଜି ଦିନଟା ପୁରା ବଢିଆ ଥିଲା।
ଆଜିକାଲି ପ୍ରେମ ବେପାରରେ ପଡ଼ି ଯୁବପିଢ଼ି ଭୁଲ ରାସ୍ତାରେ ଯାଉଛନ୍ତି।
ଆରେ ଆକାଶ ଦେଖିଲ ସେଠି ଏତେ ଭିଡ଼ ହେଇଛି, ଏତେ ଲୋକ ସେଠି ଅଛନ୍ତି, ସୁଟିଂ ଚାଲିଛି ବୋଧେ।
କ'ଣ ତ ଗୋଟେ ଗହଳି ଅଛନ୍ତି
ଆଉ ଭୁଲ ନିଷ୍ପତ୍ତି ନେଉଛନ୍ତି, ଆପଣ କ'ଣ ଉପଦେଶ ଦେବେ?
ଆରେ ଭାଇ ସେଠି ଏତେ ଭିଡ଼ ହେଇନି, ସେଠି କ'ଣ ଚାଲିଛି?
ଆଜ୍ଞା ମ୍ୟାଡ଼ାମ, ହ୍ୟୁମାନ ରାଇଟ୍ସ କମିଶନ ଓଡ଼ିଶା ହେଡ଼ ଆସିଛନ୍ତି ତ, ତାଙ୍କ ଇଣ୍ଟରଭ୍ୟୁ ନିଆହେଉଛି।
ଦେଖିଲ ଏଠି ଇଣ୍ଟରଭ୍ୟୁ ଚାଲିଛି।
ନମସ୍କାର ନମସ୍କାର। ଦେଖନ୍ତୁ, ମୁଁ ନିଜେ ସେଇ ପରିସ୍ଥିତି ଦେଇକି ଆସିଛି। ଗୋଟେ ଝିଅର ଭଲପାଇବା ଠାରୁ ଆପଣଙ୍କ ବାପା ମା ଆଉ ପରିବାରର ଭଲ ପାଇବା ଯଥେଷ୍ଟ ଅଧିକ। ଝିଅଙ୍କୁ ଦାମୀ ମୋବାଇଲ, ଦାମୀ ଗାଡ଼ି ଆଉ ଲ୍ୟାପଟପ୍ ପଛରେ ପଇସା ଖର୍ଚ୍ଚ ନ କରି ନିଜ କ୍ୟାରିୟର ପଛରେ ପଇସା ୟୁଜ୍ କରନ୍ତୁ। ଝିଅ ପଛରେ ଗୋଡ଼ାନ୍ତୁନି, ନିଜ କ୍ୟାରିୟର ପଛରେ ଗୋଡ଼ାନ୍ତୁ, ଝିଅ ଆପଣଙ୍କ ପଛରେ ଗୋଡ଼ାଇବ। ନମସ୍କାର।
ଶିଖିଲି ତୋ ପାଇଁ ବୁଝିଲି ଋତୁ ପରି ସମ୍ପର୍କ।